ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଚାରିଟି ନୂତନ ଶ୍ରମ ସଂହିତା ପାଇଁ ଡ୍ରାଫ୍ଟ ନିୟମାବଳୀ ଅଧିସୂଚନା ଜାରି କଲେ କେନ୍ଦ୍ର ସରକାର। କୃତ୍ରିମ ବୁଦ୍ଧିମତା କେବଳ ଏକ ପ୍ରଯୁକ୍ତି ବିଦ୍ୟା ନୁହେଁ, ବରଂ ଦେଶର ସକାରାତ୍ମକ ପରିବର୍ତ୍ତନ ଦିଗରେ ଏକ ବଡ଼ ସୁଯୋଗ, କହିଲେ ରାଷ୍ଟ୍ରପତି। ପ୍ରତିଷ୍ଠା ଦିବସ ଅବସରରେ ପ୍ରତିରକ୍ଷା କ୍ଷେତ୍ରରେ ଡିଆର୍ଡିଓର ଭୂମିକାକୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ। ଇଂରାଜୀ ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ନ୍ୟୁୟର୍କ ସିଟିର ନୂଆ ମେୟର ଭାବେ ଶପଥ ଗ୍ରହଣ କଲେ ଜୋହରାନ ମାମଦାନୀ। କେନ୍ଦ୍ର ସରକାର ଚାରିଟି ନୂତନ ଶ୍ରମ ସଂହିତା ପାଇଁ ଡ୍ରାଫ୍ଟ ନିୟମାବଳୀ ଅଧିସୂଚନା ଜାରି କରିଛନ୍ତି। ଏହି ଚାରିଟି ଶ୍ରମ ସଂହିତା ହେଉଛି ମଜୁରୀ ସଂହିତା 2019, ଶିଳ୍ପ ସମ୍ପର୍କ ସଂହିତା 2020, ସାମାଜିକ ସୁରକ୍ଷା ସଂହିତା 2020 ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି ସଂହିତା 2020। ଏହି ନିୟମଗୁଡ଼ିକ ଜରିଆରେ ଶ୍ରମିକ, ମଜୁରୀ, ନିଯୁକ୍ତିର ପ୍ରକାର, ଗ୍ରାଚୁଇଟି, ବୋନସ ପ୍ରଦାନ ଭଳି ବ୍ୟବସ୍ଥା ରହିଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଆସନ୍ତା 45 ଦିନ ମଧ୍ୟରେ ଡ୍ରାଫ୍ଟ ନିୟମାବଳୀ ସମ୍ପର୍କରେ ଆପତ୍ତି ଏବଂ ପରାମର୍ଶ ଦାଖଲ ପାଇଁ ସୂଚନା ଦେଇଛି। ଦେଶରେ ଥିବା ପୁରୁଣା ଶ୍ରମ ଆଇନକୁ ସରଳ ଏବଂ ସୁଗମ କରିବା ପାଇଁ ଶ୍ରମ ମନ୍ତ୍ରଣାଳୟ ଗତବର୍ଷ ନଭେମ୍ବର 21 ଚାରିଟି ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲା। ମନ୍ତ୍ରଣାଳୟ ଅନୁଯାୟୀ ନୂତନ ଶ୍ରମ ସଂହିତା ଦେଶର ଶ୍ରମିକମାନଙ୍କ ପାଇଁ ଉତ୍ତମ ମଜୁରୀ, ସୁରକ୍ଷା, ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବ। ଏହି ସଂହିତା ଅନୁଯାୟୀ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ସହ ପ୍ରତ୍ୟେକ ନିୟୋଜନ ପାଇଁ ନିଯୁକ୍ତିପତ୍ର ପାଇବେ ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଦରମା ରହିବ। ଏହି ନୂଆ ଆଇନ ଫଳରେ 40 କୋଟିରୁ ଅଧିକ ଶ୍ରମିକ ଗ୍ରାଚୁଇଟିର ଲାଭ ପାଇପାରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, କୃତ୍ରିମ ବୁଦ୍ଧିମତା କେବଳ ଏକ ପ୍ରଯୁକ୍ତି ବିଦ୍ୟା ନୁହେଁ, ବରଂ ଦେଶରେ ସକାରାତ୍ମକ ପରିବର୍ତ୍ତନ ଦିଗରେ ଏକ ବଡ଼ ସୁଯୋଗ। ଆଜି ରାଷ୍ଟ୍ରପତି ଭବନରେ କୃତ୍ରିମ ବୁଦ୍ଧିମତା ଦକ୍ଷତା ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କହିଛନ୍ତି, ଦେଶର ଅନେକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି ଏବଂ ସମସ୍ତଙ୍କ ପାଇଁ ଏହାକୁ ଶିକ୍ଷା କରିବା ଆବଶ୍ୟକ ହୋଇପଡ଼ିଛି।
ଭାରତ ସରକାର କେ କୌଶଲ ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ କି ସୋର ୟାନି ସ୍କିଲିଂ ଫର ଏଆଇ ରେଡିନେସ୍ କି ପହଲ ପ୍ରଶଂସା କା ଯୋଗ୍ୟ ହେ। ଇସ୍ ପହଲ କେ ଅନ୍ତର୍ଗତ ପ୍ରି ଏଆଇ ମଡ୍ୟୁଲ୍ସ ତିଆର କିଏ ଗିଏ ହେ। ଇସ୍ ମଡ୍ୟୁଲ୍ସ କେ ଦ୍ୱାରା ଏଆଇ ସେ ଜୁଡେ ବିଷୟ ଓ ମେସିନ୍ ଲର୍ଣ୍ଣିଂ କେ ବେସିକ କନ୍ସେପ୍ଟ କେ ବାରେ ମେ ବି ଜାନକାରୀ ମିଲତି ହେ। ଇସ୍ ମିଶନ କା ଉଦ୍ଦେଶ୍ୟ ଏଆଇ କେ ବାରେ ମେ ଜାଗରୁକତା ବଢ଼ାନା, ଆର୍ଥିକ ଆତ୍ମନିର୍ଭରତା କୁ ବଢ଼ାବା ଦେନା ତଥା ଏକ ଟେକ୍ ଡ୍ରିଭେନ୍ ଦେଶ କେ ନିର୍ମାଣ ମେ ଯୋଗଦାନ ଦେନା ହେ।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଛାତ୍ରଛାତ୍ରୀ ଏବଂ ସାଂସଦମାନଙ୍କ ପାଇଁ ଏକ ଜାତୀୟ ସଚେତନତା ଅଭିଯାନ ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନର ଶୀର୍ଷକ ହେଉଛି ସ୍କିଲ୍ ଦ ନେସନ୍ ଚ୍ୟାଲେଞ୍ଜ। ରାଷ୍ଟ୍ରପତି ମୁର୍ମୁ ସାଂସଦମାନେ ସେମାନଙ୍କ ନେତୃତ୍ୱର ଭୂମିକାକୁ ଆହୁରି ବୃଦ୍ଧି କରିବା ପାଇଁ ଏଆଇ ସମ୍ପର୍କରେ ଶିକ୍ଷା ଗ୍ରହଣ କରିବାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଆହ୍ୱାନ ଏଆଇ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଅର୍ଥନୈତିକ ଆତ୍ମନିର୍ଭରଶୀଳତାକୁ ଗତି ପ୍ରଦାନ କରିବ। ଦେଶର କୋଟି କୋଟି ଲୋକଙ୍କୁ ଏଆଇ ସଶକ୍ତ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି କରି ଭବିଷ୍ୟତର ମାନବ ସମ୍ବଳ ସୃଷ୍ଟି ଦିଗରେ ସହାୟକ ହେବ।
ସରକାର ବିଭିନ୍ନ ସଂସ୍ଥା, ଇଣ୍ଡଷ୍ଟ୍ରି ପାର୍ଟନର୍ସ ତଥା ଏକାଡେମିଆ କେ ସାଥ ମିଲକର ଏ ସୁନିଶ୍ଚିତ କର ରହି ହେ କି ଭାରତ କେବଳ ଟେକ୍ନୋଲୋଜି କୋ ଅପନାଏ ହି ନାହିଁ ବଲକି ଉସକେ ମାଧ୍ୟମ ସେ ରେସ୍ପନ୍ସିବଲ ଫ୍ୟୁଚର କୋ ବି ଆକାର ଦେ। ହମ ସବ ମିଲକର ବିକଶିତ ଭାରତ ବନାନେ କେ ଲିଏ ପ୍ରତିବଦ୍ଧତା କେ ସାଥ କାର୍ଯ୍ୟ କରେ। ରାଷ୍ଟ୍ରୀୟ ଶିକ୍ଷା ନୀତି କେ ଅନୁରୂପ ଭାରତ କୋ ନଲେଜ ସୁପର ପାୱାର ବନାନେ ତଥା ଟେକ୍ ଡ୍ରାଇଭିନ ସମାବେଶୀ ଓ ସମୃଦ୍ଧ ଭାରତ କେ ନିର୍ମାଣ କେ ଲିଏ ହମ ସବ ଅପନା ଯୋଗଦାନ ଦେ।
ଆସନ୍ତା ମାସ 1 ତାରିଖରୁ କେନ୍ଦ୍ର ସରକାର ତମାଖୁ ଜାତୀୟ ପଦାର୍ଥ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଏବଂ ପାନ ମସଲା ଉପରେ ନୂଆ ସେସ୍ ଲାଗୁ କରିବେ। ଏଥିପାଇଁ ନିର୍ଦ୍ଧାରିତ ଜିଏସ୍ଟି ହାର ପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ ହେବ। ଫେବୃୟାରୀ 1 ତାରିଖରୁ ପାନ ମସଲା, ସିଗାରେଟ୍, ତମାଖୁ ଓ ସେହି ଜାତୀୟ ଉତ୍ପାଦ ଉପରେ 40% ଜିଏସ୍ଟି ହାର ଲାଗୁ ହେବା ସହ ବିଡ଼ି ଉପରେ 18% ଜିଏସ୍ଟି ଲାଗୁ ହେବ। ଏହା ବାଦ୍ ପାନ ମସଲା, ତମାଖୁ ଜାତୀୟ ଉତ୍ପାଦ ଉପରେ ସ୍ୱାସ୍ଥ୍ୟ ଏବଂ ଜାତୀୟ ସୁରକ୍ଷା ସେସ୍ ମଧ୍ୟ ଲାଗୁ କରାଯିବ। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରେ ସଂସଦ ନୂଆ ସ୍ୱାସ୍ଥ୍ୟ ଏବଂ ଜାତୀୟ ସୁରକ୍ଷା ସେସ୍ ଲାଗୁ ନେଇ ବିଧେୟକ ପାରିତ କରିଥିଲା। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ ଡିଆର୍ଡିଓର ଆଜି ପ୍ରତିଷ୍ଠା ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଜ୍ଞାନିକ, ଡିଆର୍ଡିଓ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ପ୍ରତିରକ୍ଷା ନିମନ୍ତେ ସବୁ ସମୟରେ ଦୃଢ଼ତାର ସହ ପ୍ରସ୍ତୁତ ରହିଥିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଡିଆର୍ଡିଓର ଭୂମିକାକୁ ମନ୍ତ୍ରୀ ଶ୍ରୀ ସିଂ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ଏବଂ ଭବିଷ୍ୟତ ଲାଗି ପ୍ରଯୁକ୍ତି ବିଦ୍ୟାକୁ ସଠିକ୍ ଢଙ୍ଗରେ ବ୍ୟବହାର ଦିଗରେ ଡିଆର୍ଡିଓ ପ୍ରସ୍ତୁତ ରହିଛି। 1958 ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମୟରେ ଭାରତୀୟ ସେନାର ପ୍ରଯୁକ୍ତି ବିଦ୍ୟା ବିକାଶ ପ୍ରତିଷ୍ଠାନ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ ଓ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ ପ୍ରତିରକ୍ଷା ବିଜ୍ଞାନ ପ୍ରତିଷ୍ଠାନକୁ ମିଶ୍ରଣ କରାଯାଇ ଡିଆର୍ଡିଓ ଗଠନ କରାଯାଇଥିଲା। ସେହି ସମୟରେ ଡିଆର୍ଡିଓର 10 ପରୀକ୍ଷାଗାର ଥିଲା। ଏବେ ସେହି ପରୀକ୍ଷାଗାର ସଂଖ୍ୟା 52 ବୃଦ୍ଧି ପାଇବା ସହ ଏଥିରେ 5000 ଅଧିକ ବୈଜ୍ଞାନିକ ଗବେଷଣା କାର୍ଯ୍ୟ କରୁଛନ୍ତି। ଡିଆର୍ଡିଓ ଦିବସ ଅବସରରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଡିଆର୍ଡିଓ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଇଂରାଜୀ ନବବର୍ଷ 2026 ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ନୂଆବର୍ଷ ନୂତନ ଶକ୍ତି ଓ ସକାରାତ୍ମକ ପରିବର୍ତ୍ତନର ପ୍ରତୀକ ଭାବେ ଆତ୍ମପ୍ରତିଫଳନ ଏବଂ ନୂତନ ସଂକଳ୍ପ ପାଇଁ ସୁଯୋଗ ସୃଷ୍ଟି କରିଥାଏ। ଦେଶର ବିକାଶ, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଲାଗି ରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ନୂଆବର୍ଷର ଶୁଭେଚ୍ଛା ଜଣାଇ ଏହା ସମସ୍ତଙ୍କ ପାଇଁ ଶାନ୍ତି, ସ୍ୱାସ୍ଥ୍ୟ, ଖୁସି ଓ ବିକାଶର ବର୍ଷ ହେଉ ବୋଲି କହିଛନ୍ତି। ସେ କହିଛନ୍ତି ଦୃଢ଼ ଏବଂ ବିକଶିତ ଭାରତ ପାଇଁ ନାଗରିକମାନଙ୍କ ଯାତ୍ରା ସଫଳ ହେଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି 2026 ସମସ୍ତଙ୍କ ପାଇଁ ବିକାଶର ବର୍ଷ ହେଉ ଏବଂ ସମସ୍ତଙ୍କ ଉଦ୍ୟମ ଫଳବତୀ ହେଉ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ଏକ ଭିଡ଼ିଓ ବାର୍ତ୍ତାରେ ସମସ୍ତଙ୍କ ଜୀବନରେ ସଫଳତା କାମନା କରିବା ସହ ସମସ୍ତଙ୍କ ଇଚ୍ଛା ପୂର୍ଣ୍ଣ ହେଉ ବୋଲି କହିଛନ୍ତି।
ନବବର୍ଷ ଆପକେ ଜୀବନରେ ନୟା ସଂକଳ୍ପ, ନୟା ଉର୍ଜା, ନୟା ଆତ୍ମବିଶ୍ୱାସ କେ ସାଥ ଆପକେ ଜୀବନରେ ନୟା ଖୁସିଆ ଲେକର ଆଏ। ନବବର୍ଷ ପର ହମ ସାମୂହିକ ମିଲକର ଦେଶ ଓ ପ୍ରଦେଶ କୁ ନୟେ ବିକାଶ କେ ଆୟାମ ପହଞ୍ଚାନେ ମେ, ସାମାଜିକ ଜନକଲ୍ୟାଣ ମେ ଔର କିସ ତରିକେ ସେ ହମାରେ ଯୋଗଦାନ ସେ ହମ ଦେଶ ଓ ପ୍ରଦେଶ କୁ ଆଗେ ବଢାନେ ମେ ହମାରା ଯୋଗଦାନ କର ସକତେ ହୈ, ଇସକେ ଲିଏ ପ୍ରୟାସ କରେ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କୃଷକ, ଶ୍ରମିକ ଏବଂ ଲକ୍ଷପତି ଦିଦିମାନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇ କହିଛନ୍ତି ବିକଶିତ ଭାରତ ଜି ରାମଜୀ ଯୋଜନା ଶ୍ରମିକମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ସହ କୃଷକ ଏବଂ ମହିଳାମାନଙ୍କୁ ସଶକ୍ତ କରିବ। ଗ୍ରାମୀଣ ଉଦ୍ୟୋଗକୁ ଏହି ଯୋଜନା ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ନ୍ୟୁୟର୍କ ସିଟିର ନୂଆ ମେୟର ଭାବେ ଜୋହରାନ ମାମଦାନୀ ଶପଥ ଗ୍ରହଣ କରିଛନ୍ତି। ମ୍ୟାନହଟନ୍ସ୍ଥିତ ପୁରାତନ ସିଟି ହଲ୍ ଷ୍ଟେସନରେ ଏକ ଉତ୍ସବରେ ସେ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି। ଆମେରିକାର ବୃହତ୍ତମ ସହର ଭାବେ ପରିଚିତ ନ୍ୟୁୟର୍କର ପ୍ରଥମ ମୁସଲିମ ନେତା ଭାବେ ଡେମୋକ୍ରାଟ୍ର ସଦସ୍ୟ ମାମଦାନୀ ଏହି ପଦବୀ ଗ୍ରହଣ କରିଛନ୍ତି। ସେ ଆଫ୍ରିକାରେ ଜନ୍ମଗ୍ରହଣ କରିଥିବା ପ୍ରଥମ ବ୍ୟକ୍ତି ଭାବେ ମାତ୍ର 34 ବୟସରେ ସର୍ବକନିଷ୍ଠ ମେୟର ଭାବେ ଏହି ପଦରେ ଅଭିଷିକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାକୁ ଆଜି 9 ପୂରଣ ହୋଇଛି। ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା'ମାନଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଏହି ଯୋଜନା 2017 January 1 ଆରମ୍ଭ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସାମାଜିକ ଓ ଅର୍ଥନୈତିକ ଭାବେ ଅନଗ୍ରସର ମହିଳାମାନଙ୍କୁ ଶିଶୁ ଜନ୍ମକାଳୀନ ଲାଭ ପ୍ରଦାନ କରାଯାଉଛି। ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା'ମାନଙ୍କୁ ପ୍ରଥମ ପିଲା ପାଇଁ 5,000 ସହାୟତା ଦିଆଯାଉଥିବା ବେଳେ ଦ୍ୱିତୀୟ କନ୍ୟା ସନ୍ତାନ ପାଇଁ 6,000 ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି। ସୂଚନା ଅନୁଯାୟୀ 4,50,00,000 ଅଧିକ ଲାଭାର୍ଥୀ ଏହି ଯୋଜନାରେ ପଞ୍ଜିକୃତ ହୋଇଥିବା ବେଳେ 19,000 ଅଧିକ ଟଙ୍କା ସେମାନଙ୍କୁ ପ୍ରଦାନ କରାଯାଇଛି। ଅଟୋମୋବାଇଲ୍ କ୍ଷେତ୍ରରେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାରେ 35,657 ବିନିଯୋଗ କରାଯାଇଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଦେଶରେ ଆଡ଼ଭାନ୍ସଡ୍ ଅଟୋମୋଟିଭ୍ ଟେକ୍ନୋଲୋଜି ପ୍ରଡକ୍ଟର ନିର୍ମାଣ ଓ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ପିଏଲ୍ଆଇ ଯୋଜନା ଆରମ୍ଭ କରାଯାଇଥିଲା। ନୂଆବର୍ଷ ଉତ୍ସବ ପାଳନ ବେଳେ ସ୍ୱିଜରଲ୍ୟାଣ୍ଡର ଆଲ୍ପାଇନ୍ ସ୍କି ରିସର୍ଟ ସହରର କ୍ରାନ୍ସ ମୋଣ୍ଟାନା ବାର୍ରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହେବା ସହ ଅଧିକାଂଶ ଆହତ ହୋଇଛନ୍ତି। ଆହତଙ୍କ ଓ ମୃତକଙ୍କ ସଂଖ୍ୟା ଜଣାପଡ଼ିନଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। 4 ନୂତନ ଶ୍ରମ ସଂହିତା ପାଇଁ ଡ୍ରାଫ୍ଟ ନିୟମାବଳୀ ଅଧିସୂଚନା ଜାରି କଲେ କେନ୍ଦ୍ର ସରକାର। କୃତ୍ରିମ ବୁଦ୍ଧିମତା କେବଳ ଏକ ପ୍ରଯୁକ୍ତି ବିଦ୍ୟା ନୁହେଁ, ବରଂ ଦେଶର ସକାରାତ୍ମକ ପରିବର୍ତ୍ତନ ଦିଗରେ ଏକ ବଡ଼ ସୁଯୋଗ, କହିଲେ ରାଷ୍ଟ୍ରପତି। ପ୍ରତିଷ୍ଠା ଦିବସ ଅବସରରେ ପ୍ରତିରକ୍ଷା କ୍ଷେତ୍ରରେ ଡିଆର୍ଡିଓର ଭୂମିକାକୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ। ଇଂରାଜୀ ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ନ୍ୟୁୟର୍କ ସିଟିର ନୂଆ ମେୟର ଭାବେ ଶପଥ ଗ୍ରହଣ କଲେ ଜୋହରାନ ମାମଦାନୀ।